ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଟେଲିକମ୍ ଏବଂ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟତମ ସଫଳ ରାଷ୍ଟ୍ର, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ଆସନ୍ତା 17 ତାରିଖରେ ମୁମ୍ବାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଦେଶ ଜଣାଇଲା ଶ୍ରଦ୍ଧାଞ୍ଜଳି ଏବଂ ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ହାତ ଧୁଆ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଆନ୍ତର୍ଜାତିକ ଟେଲିକମ୍ୟୁନିକେସନ ୟୁନିୟନର ୱାର୍ଲ୍ଡ ଟେଲିକମ୍ୟୁନିକେସନ ଷ୍ଟାଣ୍ଡାର୍ଡାଇଜେସନ ସମ୍ମିଳନୀ WTSAକୁ ଉଦ୍ଘାଟନ କରିଛନ୍ତି। ମିଳିତ ଜାତିସଂଘର ଏଜେନ୍ସି ଅନ୍ତର୍ଜାତୀୟ ଟେଲିକମ୍ ୟୁନିୟନର ମାନକୀକରଣ କାର୍ଯ୍ୟ ପାଇଁ ପ୍ରତି 4 ବର୍ଷରେ ଥରେ ଏହି ପରିଚାଳନା ସମ୍ମିଳନୀ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ପ୍ରଥମ ଥର ପାଇଁ ITU WTSA ଭାରତ ଏବଂ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2024ର 8ମ ସଂସ୍କରଣକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆଜି ଟେଲିକମ୍ ଏବଂ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱର ଅନ୍ୟତମ ସଫଳ ଦେଶ। ଭାରତରେ 120 କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ, 95 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ଥିବାବେଳେ ବିଶ୍ୱର 40%ରୁ ଅଧିକ ରିଅଲ୍ ଟାଇମ୍ ଡିଜିଟାଲ୍ କାରବାର ଭାରତରେ ହେଉଛି। ଏଆଇର ନୈତିକ ବ୍ୟବହାର ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରକ୍ଷା, ମର୍ଯ୍ୟାଦା ଏବଂ ସମାନତା ସମସ୍ତ ଆଲୋଚନାର କେନ୍ଦ୍ରରେ ରହିବା ଉଚିତ। ସେ କହିଛନ୍ତି, ଭାରତ ଶେଷ ମାଇଲ୍ ବିତରଣ ପାଇଁ ଡିଜିଟାଲ୍ ସଂଯୋଗକୁ ପ୍ରଭାବୀ ଉପକରଣରେ ପରିଣତ କରିଛି। ଭାରତର ଡିଜିଟାଲ୍ ଦୃଷ୍ଟିକୋଣ ମୁଖ୍ୟତଃ ଶସ୍ତା ଉପକରଣ, ସମସ୍ତ କୋଣକୁ ସଂଯୋଗ, ସୁଲଭ ମୂଲ୍ୟରେ ଡାଟା ଏବଂ ଡିଜିଟାଲ୍ ପ୍ରଥମ ଭଳି 4ଟି ସ୍ତମ୍ଭ ଉପରେ କାର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରୀୟ ମାନକ ଦିଗରେ କାର୍ଯ୍ୟ କରିବା WTSAର ଲକ୍ଷ୍ୟ ହୋଇଥିବାବେଳେ ସେବା କ୍ଷେତ୍ରରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। WTSA ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯାହା ଟେଲିକମ୍, ଡିଜିଟାଲ୍ ଏବଂ ICT କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା 190ରୁ ଅଧିକ ଦେଶର 3000ରୁ ଅଧିକ ଶିଳ୍ପ ନେତୃତ୍ୱ, ନୀତି ନିର୍ଦ୍ଧାରକ ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବ। ଏହା 6G, AI, IoT, ବିଗ୍ ଡାଟା, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ ପରବର୍ତ୍ତୀ ପିଢ଼ିର ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜିର ଭବିଷ୍ୟତ ମାନକ ବିଷୟରେ ଆଲୋଚନା ଏବଂ ନିଷ୍ପତ୍ତି ନେବା ପାଇଁ ସଦସ୍ୟ ଦେଶମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ଦେଶକୁ ବୈଶ୍ୱିକ ଟେଲିକମ୍ ଏଜେଣ୍ଡାକୁ ରୂପ ଦେବାରେ ଏବଂ ଭବିଷ୍ୟତରେ ପ୍ରଯୁକ୍ତିବିଦ୍ୟା ପାଇଁ ମାର୍ଗ ନିର୍ଦ୍ଧାରଣ କରିବାକୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ସୁଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 17 ତାରିଖରେ ମୁମ୍ବାଇ ଗସ୍ତରେ ଯିବେ। ସେଠାରେ ନିବେଶକଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦୁଝରରେ ଏକ ଇସ୍କାତ କାରଖାନା ପ୍ରତିଷ୍ଠା ପାଇଁ ନିବେଶକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ରୋଡ୍ ଶୋରେ ଶ୍ରୀ ମାଝୀ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ଆସନ୍ତା January 28 ଓ 29 ତାରିଖରେ ଆୟୋଜିତ ହେବ।
ଓଡ଼ିଶାରେ ଇନ୍ଭେଷ୍ଟମେଣ୍ଟ ବଢ଼ୁ ଏବଂ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏକ ହବ୍ ହେବା ପାଇଁ ଯାଉଛି। ଆଗାମୀ ଦିନରେ ମୁମ୍ବାଇ ଯାଉଛି, ନିଶ୍ଚିତ ଭାବରେ ଏହାକୁ ପୁଣି ଆଲୋଚନା କରିବି। କେନ୍ଦୁଝର ଜିଲ୍ଲାରେ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ, ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଜମି ଅଧିଗ୍ରହଣ କରିବା ଏବଂ ଉଦ୍ୟୋଗପତିମାନଙ୍କୁ ନିମନ୍ତ୍ରଣ କରିବା, ସେଥିପାଇଁ ମୁଁ ନିଜେ ମଧ୍ୟ ଦିଲ୍ଲୀ ଯାଇକରି ଗୋଟିଏ ରୋଡ୍ ଶୋରେ ଏକଥାକୁ ଉପସ୍ଥାପନ କରିଛି।
ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କ ଚିନ୍ତାଧାରା ଏବଂ ଦୂରଦୃଷ୍ଟି ଦେଶକୁ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଭାରତର ମହାକାଶ ବିଜ୍ଞାନ, ଶିକ୍ଷା ଏବଂ ସାମାଜିକ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ଆଜିର ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣା। ସେହିପରି ମିସାଇଲ୍ ମ୍ୟାନ୍ ଡକ୍ଟର କଲାମ ତାଙ୍କ ସମଗ୍ର ଜୀବନକୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ଗଠନ ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନ ଓ ତାଙ୍କର ଶିକ୍ଷା ସଦାକାଳରେ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁଥିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚମ ଜାତୀୟ ଜଳ ପୁରସ୍କାରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିବା ଜଳସମ୍ପଦର ସଂରକ୍ଷଣ ପାଇଁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜଳସମ୍ପଦର ସଂରକ୍ଷଣ, ସଠିକ୍ ବ୍ୟବହାର, ବର୍ଷା ଜଳ ଅମଳ ଏବଂ ସଚେତନତା ସୃଷ୍ଟି ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଏହି ପୁରସ୍କାର ଆଗାମୀ ଦିନରେ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି କହିବା ସହ ଜଳ ଉତ୍ସର ସୁରକ୍ଷା ଏବଂ ଜଳର ସଠିକ୍ ବ୍ୟବହାର ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। ଗତକାଲି ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ଘୋଷଣା ହୋଇଥିଲାବେଳେ ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ, ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ ଭଳି 9ଟି ବର୍ଗରେ ଯୁଗ୍ମ ବିଜେତାଙ୍କ ସମେତ 38 ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସରକାର ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଦାଦନ ସମସ୍ୟାର ନିରାକରଣ ପାଇଁ ଏହି ଟାସ୍କଫୋର୍ସ ଦିଗ୍ଦର୍ଶନ ଦେବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ପଞ୍ଚାୟତରାଜ ଓ ଅନ୍ୟ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ପ୍ରମୁଖ ଏହି ଟାସ୍କଫୋର୍ସର ସଦସ୍ୟ ଅଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଭାସ୍କର ଜ୍ୟୋତି ଶର୍ମା ନବରଙ୍ଗପୁର ଗସ୍ତର ଦ୍ୱିତୀୟ ଦିନରେ ଆଜି ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାଗୁଡ଼ିକର ସୁଫଳ କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚପାରିବ ତାହା ସୁନିଶ୍ଚିତ କରିବାକୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ୱିନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆସନ୍ତାକାଲି ଅପରାହ୍ନ 5ଟାରୁ ରାତି 9ଟା ପର୍ଯ୍ୟନ୍ତ 4 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଲୋକ ମହୋତ୍ସବ ପରବ ଡିସେମ୍ବର ମାସ 14 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ରଙ୍ଗବାଲି କୁମ୍ଭା ପରବ ପଡ଼ିଆରେ ପାଳନ କରାଯିବ। ଚଳିତ ମାସ 27 ତାରିଖରେ ସେମିଳିଗୁଡ଼ା ବ୍ଲକର ଦୁଧାରି ମାଉଳି ମା ପୀଠରୁ ଶୁଭାରମ୍ଭ କରାଯିବ। କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରବ ପ୍ରସ୍ତୁତି ବୈଠକରେ ଜୟପୁର, କୋରାପୁଟ, କୋଟପାଡ଼, ପଟାଙ୍ଗୀ, ଲକ୍ଷ୍ମୀପୁର ବିଧାୟକଙ୍କ ସମେତ କୋରାପୁଟ ଏସ୍ପି ଉପସ୍ଥିତ ଥିଲେ। ବିଶ୍ୱ ହାତଧୁଆ ଦିବସ ଆଜି ପାଳନ କରାଯାଉଛି। ହାତ ଦ୍ୱାରା ଜୀବାଣୁ ପାଟିକୁ ଯାଉଥିବାରୁ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ହାତଧୁଆ ଦିବସର ବାର୍ତ୍ତା ରହିଛି ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟଗୁଡ଼ିକରେ ହାତଧୁଆ ଦିବସ ପାଳନ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏକ ମାସ ଧରି ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହାତଧୁଆ ଅଭ୍ୟାସ କରାଯିବ। ଏ ସମ୍ପର୍କରେ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ବିଶ୍ୱ ହାତଧୁଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କୁ ହାତ ଧୋଇବାକୁ ଏକ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ଉପଯୁକ୍ତ ଭାବରେ ହାତ ଧୋଇବା ଜୀବାଣୁମାନଙ୍କ ପ୍ରସାରଣକୁ ରୋକିବା ଏବଂ ଆମ ସମୁଦାୟଗୁଡ଼ିକୁ ସୁରକ୍ଷିତ ରଖିବାର ଏକ ସହଜ ଏବଂ ପ୍ରଭାବଶୀଳ ଉପାୟ ବୋଲି ସେ କହିଛନ୍ତି। କାର୍ତ୍ତିକ ମାସର ରାଇ ଦାମୋଦର ବ୍ରତ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ଶ୍ରୀକ୍ଷେତ୍ରର ହବିଷ୍ୟାଳି ମା'ମାନେ ଏକ ମାସ ଧରି 4ଟି ହବିଷ୍ୟାଳି ନିବାସରେ ରହି ବ୍ରତ ପାଳନ କରିବେ। ହବିଷ୍ୟାଳି ମା'ମାନଙ୍କର ରହଣୀ ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରାମର୍ଶ ଦେଇଛନ୍ତି। ଟେଲିକମ୍ ଏବଂ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟତମ ସଫଳ ରାଷ୍ଟ୍ର କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ଆସନ୍ତା 17 ତାରିଖରେ ମୁମ୍ବାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଦେଶ ଜଣାଇଲା ଶ୍ରଦ୍ଧାଞ୍ଜଳି ଏବଂ ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ହାତଧୁଆ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।